ఉమ్మజ్ఞాన జ్ఞానస్య జ్ఞానాంజన శ్లాక చక్షూర్ణతం జేన తస్మై శ్రీ గురవే నమః. శ్రీ చైతన్యమనభీష్టం స్థాపితం జేన భూతళే స్వయం రూప కదామహం దదాతి సుఫలాంతికం. వందేహం శ్రీగురు శ్రీచిత్తపదకమలం శ్రీగురుం వైష్ణవాంశ శ్రీరూపం సాగ్రజాతం సగణ రఘునాథనుతం తం సజీవం సాద్వైతం సావధూతం పరిజన సహితం కృష్ణా చైతన్యదేవం శ్రీరాధాకృష్ణపాదాన్ సర్వలలిత శ్రీ విశాఖానుతాంశ. హే కృష్ణ కరుణా సింధు దీనబంధు జగత్పతి గోపీసుకృతికంద రాధాకంద నమోస్తుతే. తత్కాంచన గౌరంగే రాధే వృందావనేశ్వరి వృషభానుసృతదేవి ప్రణమామి హరికే. పంచాకల్పతుర్భ్యశ్చ కృపా సింధువేవ చ భక్తానాం పావనేభ్యో వైష్ణవేభ్యో నమః. నమో మహావదనాయ కృష్ణ ప్రేమ ప్రదాయతి కృష్ణాయ కృష్ణ చిరునామే గౌరదిశి నమః. శ్రీకృష్ణ చైతన్య ప్రభు నిత్యానంద శ్రీ అద్వైత గదాధర సుఖసాది శ్రీపూర్వకృంద. హరే కృష్ణ 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 హరే హరే, హరే రామ హరే రామ 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 హరే హరే. ఓం నమో భగవతే వాసుదేవాయ. ఓం నమో భగవతే వాసుదేవాయ.
ఓం నమో భగవతే వాసుదేవాయ.
ఓం నమో భగవతే వాసుదేవాయ.
ఓం నమో భగవతే వాసుదేవాయ.
ఆం సర్వప్రథమే ఆమర N564 గురే ఉపస్థిత సమస్త భక్తవృంద మాతృవృందంకు ఆమె ఆమర అంతరాష్ట్రీయ కృష్ణ వాహన సంఘ భువనేశ్వర కేంద్ర తరఫురు హార్దిక అభినందన జ్ఞాపన కొడుతూ ଆଜି ସେମାନେ ଭଗବାନଙ୍କର ପବିତ୍ର ଜନ୍ମାଷ୍ଟମୀ ତିଥି ପାଳନ କରୁଛନ୍ତି. ଅନିଷ୍କନ ଭକ୍ତମାନଙ୍କୁ ଡକେଇଛନ୍ତି, ସେହି ଭଗବାନଙ୍କ କଥା କୀର୍ତ୍ତନ କରାଗଲା, ତେଣୁ ଆମେ ଭଗବାନଙ୍କ ବିଷୟରେ କିଛି କହିବା. ଯେହେତୁ ଆମର ବିଭିନ୍ନ ପ୍ରକାର ସେବା ଅଛି, ତେଣୁ ଆମେ ସଂକ୍ଷେପରେ ଭଗବାନଙ୍କର ଆଜିର ମହାତ୍ମ୍ୟ, ଆଜିର ଯେଉଁ ଶୁଭ ଦିବସର ମହାତ୍ମ୍ୟ ବିଷୟରେ ଆମେ ବର୍ଣ୍ଣନା କରିବା ଯେ ଆଜି ଭଗବାନ ଏ ଭୌତିକ ଜଗତର ବହୁତ ଉର୍ଦ୍ଧ୍ୱରେ ରହିଛନ୍ତି, ଚିତ୍ ଜଗତରେ ଅଛନ୍ତି. ତାଙ୍କର ଆମେ ଭଗବାନ ଭୁଲି ଯାଇଛେ, କିନ୍ତୁ ଭଗବାନ ଆମକୁ ଭୁଲି ନାହାନ୍ତି. ସେଥିପାଇଁ ବିଭିନ୍ନ ଯୁଗରେ ଭଗବାନ ଆସନ୍ତି, ତେଣୁ ଭଗବାନ ଆଜିର ଯୁଗରେ ଆସିଥିଲେ. ଆଜକୁ 5000 ବର୍ଷ ତଳେ ଏ ଆଜିର ଯୁଗରେ ମଧ୍ୟରାତ୍ରିରେ ମଥୁରାର କଂସର ଯେଉଁ ବନ୍ଧିଘରେ ଭଗବାନ ଆବିର୍ଭାବ ହୋଇଛନ୍ତି, ତେଣୁ ସେହି ଉଦ୍ଦେଶ୍ୟରେ ଭକ୍ତମାନେ ସାରା ବିଶ୍ୱରେ ବିଶେଷ ଭାବରେ ଆମର ଭାରତବର୍ଷରେ ସାରା ବିଭିନ୍ନ ସ୍ଥାନରେ ଏଇ ଭଗବାନଙ୍କର ଆବିର୍ଭାବ ତିଥି ପାଳନ କରାଯାଉଛି. ଏବଂ ଆମର ଇସ୍କନ ତରଫରୁ, ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନା ସଂଘ ତରଫରୁ ସାରା ପୃଥିବୀରେ ବିଭିନ୍ନ କେନ୍ଦ୍ର ସବୁ ଖୋଲାଯାଇଛି, ଯାହାଫଳରେ କି ଆଜି ସାରା ପୃଥିବୀରେ ମଧ୍ୟ ଭଗବାନଙ୍କର ପ୍ରକୃତରେ ଭଗବାନ ଯେ କି ଜଗନ୍ନାଥ, ସେ ଜଗନ୍ନାଥଙ୍କର ଜଗତର ଚାରି ଅଣୁକୋଣ ଅନୁକୋଣରେ ଭଗବାନଙ୍କର ଆରାଧନା ବା ସ୍ୱାଗତ କରାଯାଉଛି. ଭଗବାନ ଆଜି ଆବିର୍ଭାବ ହେବେ, ଖାଲି ଯେ ଭଗବାନ ଆବିର୍ଭାବ ହୋଇଥିଲେ ତା ନୁହଁ, 5000 ବର୍ଷ ତଳେ ଆବିର୍ଭାବ ହୋଇଥିଲେ, ତାପରେ ଆଉ ନାହାନ୍ତି, ତା ସେ କଥା ନୁହଁ. ଭଗବାନଙ୍କର ନୀଳା ନୀଳିଆକୁ ସବୁ ନିତ୍ୟ ବୋଲି କୁହାଯାଉଛି. ଭଗବାନ ବର୍ତ୍ତମାନ ମଧ୍ୟ ଆବିର୍ଭାବ ହେଉଛନ୍ତି, କେଉଁଠି ଭଗବାନ ଆବିର୍ଭାବ, ଯେମିତି ଆମେ ଦେଖିବା ବର୍ତ୍ତମାନ ଆମର ଏଠି 12 ବାଜିବ, କିନ୍ତୁ ଆ ପୂର୍ବରୁ ଅନ୍ୟ ସ୍ଥାନରେ ସବୁ 12 ବାଜିସାରିଛି, ଏବଂ ଆମର ଯେତେବେଳେ 12 ବାଜିସାରିବ ପୁଣି ଆଉ କେଉଁ କେଉଁ ଜାଗାରେ ପୁଣି 12 ବାଜିବ, ଏମିତି 12 ସମୟଟା ସବୁବେଳେ ନିତ୍ୟ. ସେଇଭଳି ଭାବରେ ଭଗବାନଙ୍କ ଯେଉଁ ଆବିର୍ଭାବ ସେଇଟା ହେଉଛି ନିତ୍ୟ. ବର୍ତ୍ତମାନ କେଉଁଠି ଭଗବାନ ରାତି 12 ହେଇଥିବ, କେଉଁଠି ଭଗବାନ ଆବିର୍ଭାବ ହେଉଥିବେ, କେଉଁ ଲୋକରେ, ବିଭିନ୍ନ ଅନନ୍ତ କୋଟି ବିଶ୍ୱବ୍ରହ୍ମାଣ୍ଡ ରହିଛି. ତେଣୁ ଏଇ ଯେଉଁ ଭଗବାନଙ୍କର ଲୀଳା, ଏ ଲୀଳା ଭଗବାନ କାହିଁକି ଆସନ୍ତି ନା, ଆମେ ଭଗବାନଙ୍କୁ ଭୁଲି ଯାଇଛେ କିନ୍ତୁ ଭଗବାନ ଆମକୁ ଭୁଲି ନାହାନ୍ତି. ସେଥିପାଇଁ ଭଗବାନ ଏଭଳି ଭାବରେ ଲୀଳା ସବୁ କରନ୍ତି, ଯାହାଫଳରେ କି ସେ ଭଗବାନ ଯେଉଁ ଆସିଥିଲେ ସେ କଥାକୁ ଆମେ ବର୍ତ୍ତମାନ ସ୍ମରଣ କରୁଛେ, ଭଗବାନଙ୍କର ନାଁ କୀର୍ତ୍ତନ କରୁଛେ, ଭଗବାନଙ୍କ କଥା ଶ୍ରବଣ କରୁଛେ, ତାଙ୍କ କଥା ସ୍ମରଣ କରୁଛେ. ଏଇ ମାଧ୍ୟମରେ ଆମେ ପୁଣି ଭଗବାନଙ୍କୁ ଆମେ ପୁଣି ମନେ ପକାଉଛେ, ଆମେ ଭଗବାନଙ୍କୁ ମନେ ପକାଇବା ପାଇଁ ଭଗବାନ ସବୁ ବ୍ୟବସ୍ଥା କରିଛନ୍ତି. ତେଣୁ ଏଇଭଳି ସମୟରେ ଏଇଭଳି ଭାବରେ ଆଜକୁ 5 ବର୍ଷ ତଳେ ଯେତେବେଳେ ଭରଣୀ ଅତିକ୍ରାନ୍ତ ହେଇଯାଇଥିଲେ, ପାପର ଭାରରେ ଅତିକ୍ରାନ୍ତ ହେଇଯାଇଥିଲେ, ତେଣୁ ସେତେବେଳେ ଧରଣୀ ଗୋଟେ ଗାଭୀ ରୂପ ଧରିକିରି ଆସିକି ବ୍ରହ୍ମାଙ୍କ ପାଖରେ ଆସି ପହଞ୍ଚନ୍ତି. କାରଣ ଆମର ଯେଉଁ କୁହାଯାଇଛି ଏ ଯେଉଁ ପୃଥିବୀ ଉପରେ ପୃଥିବୀ ବହୁତ ଓଜନ ସହ୍ୟ କରିନେବ, କିନ୍ତୁ ପାପର ଭାରକୁ ସେ ସହ୍ୟ କରିପାରିବ ନାହିଁ. ତେଣୁ ସେ ସମୟରେ ଅଧିକାଂଶ ସବୁ ପାପରେ ସବୁ ଲିପ୍ତ ଥିଲେ, ବିଶେଷ ଭାବରେ ଯେଉଁମାନେ କ୍ଷତ୍ରିୟ ରାଜା ହେବେ, ରାଜାଙ୍କର ଦାୟିତ୍ୱ ହେଉଛି ସେ ଧର୍ମନୀତି ପାଳନ କରିବେ, ପ୍ରଜାମାନଙ୍କୁ ଠିକ୍ ଭାବରେ ବାଟ ଦେଖେଇବେ, ତାଙ୍କୁ ଠିକ୍ ଭାବରେ ଧର୍ମନୀତି ଅନୁସରଣ କରାଇକିରି ଭଗବାନଙ୍କର ମାନେ ଶ୍ରବଣ କୀର୍ତ୍ତନ ବା ଭଗବାନଙ୍କୁ ପୂଜା ଆରାଧନାରେ ସେମାନେ ସମସ୍ତେ ରପ୍ତ ରହିବା କଥା। କିନ୍ତୁ ଯଦି ରାଜାମାନେ ସବୁ ଭଗବାନ ବୁଲିଯିବେ, ଭଗବାନଙ୍କର ସେବା କରିବେ ନାହିଁ, ତାହେଲେ ପ୍ରଜାମାନେ ଆଉ କ'ଣ ସେବା କରିବେ? ତେଣୁ ପାପ କହିଲେ ଭଗବାନଙ୍କର ସେ ସମୟରେ ଭଗବାନଙ୍କୁ ଭୁଲିକିରି ସବୁ ନିଜର ଇନ୍ଦ୍ରିୟ ବୃତ୍ତିରେ ସମସ୍ତେ ଲାଗିଥିଲେ। ତେଣୁକରି ଧରଣୀ ମାତା ସେ ପାପର ଭାରରେ ଭାରାକ୍ରାନ୍ତ ହେଇକିରି ଆକ୍ରାନ୍ତା ଭୁଲି ଭାରେଣ ବ୍ରହ୍ମାଣ ଶରଣଂ ଯଦୁ ବୋଲି କୁହାଯାଇଛି। ଯେତେବେଳେ ନୃପ ମାନେ ଦେଖିବାକୁ ସେମାନେ ରାଜା, କିନ୍ତୁ ପ୍ରକୃତରେ ସେମାନେ ଦୈତ୍ୟ ବୋଲି କୁହାଯାଉଛି। ଭାଗବତ ଦଶମ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଯେତେବେଳେ ଭଗବାନ ଲୀଳା ବର୍ଣ୍ଣନା କରିବା ପାଇଁ ପରୀକ୍ଷିତ ମହାରାଜ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ତେଣୁ ସୁଖଦେବ ଗୋସ୍ୱାମୀ ସେଇଟାକୁ ବର୍ଣ୍ଣନା କରୁଛନ୍ତି ଯେ ଏଇ ଯେଉଁ ମାନେ ଆମର ପୃଥିବୀ ଭୂମି ଏଇ ଯେଉଁ ଆକ୍ରାନ୍ତ ହେଇଯାଇଥିଲା, ବହୁତ ଦୈତ୍ୟମାନେ ରାଜା ହେଇଥିଲେ। ଯେଉଁ ରାଜାମାନେ ପ୍ରକୃତ ରାଜା ଯିଏ ହେବେ ସିଏ ହେଉଛନ୍ତି ଭଗବାନଙ୍କ ପ୍ରତିନିଧି। ଭଗବତ ଗୀତା ଦଶମ ଅଧ୍ୟାୟରେ ଭଗବାନ କହୁଛନ୍ତି ନରାଣାଞ୍ଚ ନରାଧିପମ୍, ନରାଧିପ ବା ରାଜା ଯିଏ ହେବେ ସିଏ ହେଉଛି ଭଗବାନଙ୍କ ପ୍ରତିନିଧି, ଭଗବାନଙ୍କର ଜଣେ ବିଭୂତି। ତେଣୁ ସିଏ ବିଷ୍ଣୁଙ୍କର ଅଂଶ। କିନ୍ତୁ ସେ ସମୟରେ କ'ଣ ହେଇଥିଲା ନା ସବୁ ଦୈତ୍ୟମାନେ ଯେଉଁମାନେ ଭଗବାନଙ୍କୁ ଗ୍ରହଣ କରନ୍ତି ନାହିଁ, ଭଗବାନଙ୍କୁ ମାନନ୍ତି ନାହିଁ, ଏଇସବୁ ଅସୁରମାନେ ରାଜା ହେଇକିରି ରାଜା ବେଶରେ ରାଜା ହେଇକିରି ଭଗବାନଙ୍କୁ ଭୁଲି ଯାଇକିରି ନିଜକୁ ଭଗବାନ ବୋଲି ସ୍ଥାପନ କରୁଥିଲେ। ତେଣୁ ପୃଥିବୀ ଏ ଭାରକୁ ସମ୍ଭାଳି ନ ପାରିକିରି ବ୍ରହ୍ମାଙ୍କ ପାଖରେ ଆସି ପହଞ୍ଚନ୍ତି, ଗୋଟେ ଗାଈ ବେଶରେ ବା ଗାଈ ବେଶରେ ଆସି ପହଞ୍ଚନ୍ତି। ତେଣୁ ବ୍ରହ୍ମା ଏ ସମସ୍ୟାର ସମାଧାନ କେମିତି କରିବେ, ତାଙ୍କର ଆଉ ନାହିଁ, ତାଙ୍କର ଦାୟିତ୍ୱ ମାନେ ତାଙ୍କର ତାଙ୍କର ମାନେ ତାଙ୍କର ଆଉ ତାଙ୍କର ସେଟା ତାଙ୍କ କଣ୍ଟ୍ରୋଲରେ ନାହିଁ, କେମିତି ଏଇ ସମସ୍ୟାର ସମାଧାନ କରାଯିବ। ତେଣୁ ବ୍ରହ୍ମା ଶିବ ଏବଂ ଅନ୍ୟାନ୍ୟ ଦେବତାମାନଙ୍କୁ ଧରି ଏଇ ଭଗବାନଙ୍କର ଯେଉଁ କ୍ଷୀରୋଦକ ସାହି ସାଗର ଅଛି, କ୍ଷୀରୋଦକ ଓସନ ଅଛି ବା ସାଗର ଅଛି, ସେଇ ତଟରେ ଯାଇକିରି ଭଗବାନଙ୍କୁ ଆରାଧନା କରିଛନ୍ତି। ତତ୍ର ଗତ୍ୱା ଜଗନ୍ନାଥଂ ଦେବ ଦେବଂ ବୃଷାକପିଂ ପୁରୁଷଂ ପୁରୁଷ ସୁପ୍ତେନ ଉପତସ୍ଥେ ସମାହିତ, ଭଗବାନଙ୍କୁ ଆରାଧନା କଲେ ପୁରୁଷ ସୁପ୍ତ। ବିଭିନ୍ନ ପ୍ରକାର ମନ୍ତ୍ର ଅଛି, ଓଂ ସହସ୍ର ଶୀର୍ଷା ପୁରୁଷା ସହସ୍ରପାତ ସହସ୍ରାକ୍ଷ, ଏଇଭଳି ଭାବରେ ବିଭିନ୍ନ ପ୍ରକାର ସହସ୍ର ମନ୍ତ୍ର ଅଛି, ପୁରୁଷ ସୁପ୍ତ ମନ୍ତ୍ର, ବିଭିନ୍ନ ମନ୍ତ୍ର ସବୁ ରହିଛି। ତେଣୁ ବ୍ରହ୍ମା ଆଦି ଯେତେ ଦେବତାମାନେ ଅଛନ୍ତି ସେହି କ୍ଷୀରୋଦକ ସାଗରର ତଟରେ ରହି ଭଗବାନଙ୍କୁ ଆରାଧନା କରିଛନ୍ତି। ତେଣୁ ଭଗବାନଙ୍କ ପାଖକୁ ଯିବା ପାଇଁ ଏମିତିକି ବ୍ରହ୍ମାଙ୍କର ମଧ୍ୟ ଶକ୍ତି ନାହିଁ, ବ୍ରହ୍ମାଙ୍କ ସହିତ କେହି ସମାନ ହେଇପାରିବେନି, ବ୍ରହ୍ମା ଶିବ ଇତ୍ୟାଦି କେହି ଭଗବାନଙ୍କ ସହିତ ସମାନ ହେଇପାରିବେ ନାହିଁ। ତେଣୁ ଭଗବାନଙ୍କ ପାଖରେ ଯାଇକିରି ସେମାନେ ହାତ ଯୋଡ଼ି ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି। ତେଣୁ ଏଇଭଳି ଭାବରେ ବିଭିନ୍ନ ପ୍ରକାର ପ୍ରାର୍ଥନା କଲା ପରେ ଭଗବାନ ବ୍ରହ୍ମାଙ୍କ ହୃଦୟରେ ସବୁ ଦେଉଛନ୍ତି, କ'ଣ ହବ କ'ଣ ନାହିଁ ସେ ଜିନିଷ ବ୍ରହ୍ମାଙ୍କ ହୃଦୟରେ ସେ ସବୁ ଜ୍ଞାନ ଯେ ଦେଉଛନ୍ତି। ତେଣୁ ସେ ଯେତେବେଳେ ସେ ଜ୍ଞାନ ପ୍ରାପ୍ତ ହେଲେ ସେ ଦେବତାମାନଙ୍କୁ କହିଲେ ଯେ ଭଗବାନ ଆସିବେ, ବାସୁଦେବ ଗୃହେ ସାକ୍ଷାତ ଭଗବାନ ପୁରୁଷ ଅପର ଜନିଷ୍ୟତେ ତତ୍ ପ୍ରିୟାର୍ଥଂ ସମ୍ଭବନ୍ତୁ ସୁରସ୍ଥିୟ, ଭଗବାନ କହୁଛନ୍ତି ଯେ ମୁଁ ଯିବି ବସୁଦେବଙ୍କର ଗୃହରେ ଯାହା ହେବି, ତମେ ସବୁ ଯେତେ ଦେବତାମାନେ ଅଛ, ଦେବତାମାନଙ୍କ ପତ୍ନୀମା ଅଛ, ତମେ ସବୁ ଆସିକିରି ସେଠି ବିଭିନ୍ନ ପ୍ରକାର ସବୁ ଆସିକିରି ସେଠି ଅବତାର ଗ୍ରହଣ କର, ଯାହାଫଳରେ କି ମୁଁ ଯେତେବେଳେ ଆସିବି ତତ୍ ପ୍ରିୟାର୍ଥଂ ଭଗବାନଙ୍କର ଆନନ୍ଦ ପାଇଁ, ଆନନ୍ଦ ବିଧାନ ପାଇଁ ତମେ ସବୁ ଆସିକିରି ତାଙ୍କ ସବୁ ବିଭିନ୍ନ ସେବାରେ ରତ ରହିବ। ଏଇଭଳି ଭାବରେ ଯେତେବେଳେ ଏବଂ ତାପରେ ମଧ୍ୟ କହିଲେ ଯେ ମୋର ବଡ଼ ଭାଇ ଯିଏ ଆସିବେ ବଳଦେବ ଆସିବେ ସେ ମଧ୍ୟ ଆସିବେ, ଏବଂ ମୋର ଭଉଣୀ ହିସାବରେ ଯୋଗମାୟା ଏବଂ ବହିର୍ମାୟା ବା ବହିରଙ୍ଗା ଶକ୍ତି ବା ଏଇ ଯେଉଁ ଭୌତିକ ଜଗତର ଯିଏ ଅଧୀନରେ ଯାହାଙ୍କ ଅଧୀନରେ ଅଛନ୍ତି ଦୁର୍ଗାଦେବୀ ସେ ମଧ୍ୟ ଆସିବେ। ତେଣୁ ତମେ ସେଇଭଳି ଭାବରେ ସବୁ ବୃନ୍ଦାବନରେ ବା ଗୋକୁଳରେ ଏସବୁ ଜାଗାରେ ବିଭିନ୍ନ ପ୍ରକାର ଦେବତାମାନେ ଯାଇକିରି ସେଠି ଅବତାର ଗ୍ରହଣ କର, ଯାହାଫଳରେ କି ମୁଁ ଆସିବି ଏବଂ ଆମର ସବୁ ଲୀଳା ସେଠି କରାଯିବ। ତେଣୁ ଏଇଭଳି କହିକିରି ବ୍ରହ୍ମା ତାଙ୍କର ବ୍ରହ୍ମଲୋକ ଚାଲିଯାଇଛନ୍ତି, ଦେବତାମାନେ ତାଙ୍କ ଦେବତା ଡେଭଲପମେଣ୍ଟ ଚାଲିଯାଇଛନ୍ତି। ତେଣୁ ଏଇ ସମୟରେ କ'ଣ ହେଇଛି ନା ସବୁ ବିଭିନ୍ନ ଦେବତାମାନେ ତାଙ୍କର ଅବତାର ତାଙ୍କର ବିସ୍ତାର କରିକିରି ସେଇ ବିଭିନ୍ନ ଗୋକୁଳରେ ଯଦୁବଂଶରେ ବୃଷ୍ଣୀବଂଶରେ ଅନ୍ୟାନ୍ୟ ସବୁ ଯେତେ ଗନ୍ଧକ ଇତ୍ୟାଦି ସତତ ବଂଶ ସବୁ ରହିଛି ସେଇ ବଂଶରେ ସବୁ ଆସି ଆବିର୍ଭାବ ସବୁ ହେଇଛନ୍ତି। ନନ୍ଦ ମହାରାଜ, ଯଶୋଦା, ବସୁଦେବ, ଦେବକୀ ଏମାନେ ସବୁ ଭଗବାନଙ୍କର ଦେବ ମାନେ ଭଗବାନଙ୍କର ସବୁ ଦେବତାମାନଙ୍କର ବିଭିନ୍ନ ସବୁ ଅବତାର ସବୁ ଆସି ପହଞ୍ଚନ୍ତି। ତେଣୁ ଏଇଭଳି ଭାବରେ ଯେତେବେଳେ ଦେବକଙ୍କର ପୁତ୍ରୀ ଦେବକୀଙ୍କୁ ସେ ତାଙ୍କର ବସୁଦେବଙ୍କ ସହିତ ବିବାହ କରିଛନ୍ତି, ବହୁତ ଧୁମଧାମରେ ପାଳନ କରାଯାଇଛି, ଦଶମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ସେସବୁ ବର୍ଣ୍ଣନା କରାଯାଇଛି।
ଆମେ ସଂକ୍ଷେପରେ କହିବା ତ ବିଶ୍ୱା ବହୁତ ଅନେକ ଯୌତୁକ ସବୁ ଦେଇଛନ୍ତି, ହାତୀ ଘୋଡ଼ା ତାପରେ ରଥ ଇତ୍ୟାଦି ସବୁ ସୁନାରେ ଛାଉଣି ହେଇକି ସବୁ ଦେଇଛନ୍ତି, ଯୌତୁକ ସବୁ ଦେଇଛନ୍ତି, 200 ଯେଉଁ କନ୍ୟାଙ୍କୁ ଦେଇଛନ୍ତି ବରଯାତ୍ରୀ ହିସାବରେ, ମାନେ ଯୌତୁକ ହିସାବରେ ସବୁ ଦେଇଛନ୍ତି ବସୁଦେବଙ୍କ ସହିତ। ତେଣୁ କଂସ ଦେବକୀଙ୍କର ଏତେ ପ୍ରିୟ ଥିଲା ଯେ ସେ ଦେବକୀ ବସୁଦେବଙ୍କୁ ରଥରେ ବସେଇ ତାଙ୍କୁ ନଉଛି, ନିଜେ ରଥ ସାରଥି ହେଇକି ଯାଉଛନ୍ତି ଅତି ଗ୍ରହଣ, ଯେତେବେଳେ ସାରଥି ହେଇକି ଯାଉଛନ୍ତି ସେ ସମୟରେ ଆକାଶବାଣୀ ହେଲା ଯେ ଅଶ୍ୟାସ୍ତ ଅଷ୍ଟମ ଗର୍ଭୌ ହନ୍ତା ଜାଂ ଭସେଇ ଅବୁଦ୍ଧ ବୋଲି କୁହାଯାଉଛି, ଆଭାସ୍ୟ ବୋଲି କୁହାଯାଉଛି, ମାନେ ବହୁତ ଅଶରୀର, କୌଣସି ଶରୀର ନାହିଁ, ଆକାଶବାଣୀ ସବୁ ଆସି ପହଞ୍ଚୁଛି ଆକାଶବାଣୀ। ବହୁତ ତାଙ୍କୁ କଂସକୁ ନିର୍ବୋଧ ଏ କଂସ ଏଇଭଳି ଭାବରେ ସମ୍ବୋଧନ କରିକିରି ସେ ଆକାଶବାଣୀ ହେଉଛି ଯେ ଆଙ୍କର ଯେଉଁ ଯାହାକୁ ତମେ ବୋହିକି ନଉଛ ଅବୁଦ୍ଧ, ତମେ ବୁଦ୍ଧିହୀନ ବ୍ୟକ୍ତି, ତମେ ଯାହାକୁ ବୋହିକିରି ନଉଛ ତାଙ୍କର ଅଷ୍ଟମ ଗର୍ଭରୁ ଯୋଉ ଯେ ଯାହା ଥିବେ ସିଏ ତମର ହନ୍ତା, ତମକୁ ହତ୍ୟା କରିବେ। ଅଷ୍ଟମ ଗର୍ଭ ବୋଲି କହିଛନ୍ତି, ପୁତ୍ର କି କନ୍ୟା କିଛି କୁହାହେଇନି, କାରଣ କଂସ ପ୍ରକୃତ ଜାଣିପାରିବନି ଯେ ପୁତ୍ର ହବ କି କନ୍ୟା ହବ, ସେଥିପାଇଁ ଦେବତାମାନେ ଏଇଟାକୁ କାହିଁ କୁହାଗଲା ନା ବିଶ୍ୱନାଥ ପ୍ରକୃତ ଆମର ଆଚାର୍ଯ୍ୟ ସେ କହିଛନ୍ତି କ'ଣ ପାଇଁ ଏଇଟା କୁହାଯାଇଛି, କିନ୍ତୁ ଆମର ସେଇଟା ସଂକ୍ଷିପ୍ତ ଆମେ କହୁଛେ, ତେଣୁ ଆମେ ଏତେ ବିସ୍ତାର କରିବାନି। ତେଣୁ ଆକାଶବାଣୀ ଯେତେବେଳେ ଶୁଣିକିରି କଂସ ସାଙ୍ଗେ ସାଙ୍ଗେ କ'ଣ କରୁଛି ନା ରଥରୁ ଓହ୍ଲେଇ ପଡ଼ିକିରି ଦେବକୀଙ୍କର କେଶକୁ ଧରିକି ବାମ ହାତରେ ଡାହାଣ ହାତରେ ଖଣ୍ଡା ଧରି ଖଣ୍ଡା ଧରିକିରି ତାଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ ହେଲେ। ତେଣୁ ତାପରେ ବସୁଦେବ କ'ଣ କଲେ ବାଧ୍ୟ ହେଇକି ତାଙ୍କୁ ବିଭିନ୍ନ ପ୍ରକାର ଯେଉଁ ଆମର ବିଭିନ୍ନ ପ୍ରକାର ନୀତି ଅଛି, ସାମ ଦାନ ଦଣ୍ଡ ଭେଦ ଏ ବିଭିନ୍ନ ପ୍ରକାର ଉପାୟରେ କେମିତି କଂସକୁ ସେ କ୍ଷାନ୍ତ କରିବେ ଏବଂ ଏଇ ତାଙ୍କର ପତ୍ନୀ ନବବିବାହିତ ପତ୍ନୀ ଦେବକୀଙ୍କୁ ତାଙ୍କୁ ଉଦ୍ଧାର କରିବେ, ଆସନ୍ନ ମୃତ୍ୟୁ ମୁଖରୁ ଉଦ୍ଧାର କରିବେ, ସେଥିପାଇଁ ସେ ବହୁତ ପ୍ରକାର ଚେଷ୍ଟା କରିଛନ୍ତି। ସେ କହୁଛନ୍ତି ଯେ ତମେ କଂସ ତମେ ଏତେ କାହିଁକି ଭୟଭୀତ ହେଉଛ, ମୃତ୍ୟୁକୁ କାହିଁକି ଭୟ କରୁଛ। ସେ କହୁଛନ୍ତି ଯେତେବେଳେ ଦେହବତାଂ ବୀର ଜନ୍ମ ଦେହବତାଂ ବୀର ଜନ୍ମ ସହସ୍ୟ ଯାହାତେ, ଏ ଯେଉଁ ମୃତ୍ୟୁ ଦେହବତା ଯେଉଁମାନେ ଦେହ ଧାରଣ କରିଛନ୍ତି ତାଙ୍କର ଯେତେବେଳେ ଜନ୍ମ ହେଉଛନ୍ତି ସେ ଜନ୍ମରୁ ସେ ମୃତ୍ୟୁ ଆସୁଛି, ମୃତ୍ୟୁ ଦେହବତାଂ ବୀର ଦେହ ଜନ୍ମ ସହ ଯାହାତେ, ଯେତେବେଳେ ମୃତ୍ୟୁ ସମୟରେ ସେ ଜାତ ହେଉଛି, ଜନ୍ମ ସମୟରୁ ମୃତ୍ୟୁ ଜାତ ହେଉଛି, ଯଦିଓ ଶରୀରର ମୃତ୍ୟୁ ଅଛି କିନ୍ତୁ ଆତ୍ମାର ମୃତ୍ୟୁ ନାହିଁ। ବସୁଦେବ ଯେମିତି ଆମେ ଦେଖିବ ଭଗବାନ କହିଛନ୍ତି ଅର୍ଜୁନଙ୍କୁ ଯେ ଯା ଭଗବତ ଗୀତା ଯୁଦ୍ଧାଧ୍ୟାୟ ଭଗବାନ କହିବେ ଯାହା ତ ସେହି ଧ୍ରୁବ ମୃତ୍ୟୁ ଧ୍ରୁବଂ ଜନ୍ମ ମୃତ୍ୟୁଶେଷ ତସ୍ମାଦ ପରିହାର୍ଯ୍ୟାର୍ଥେ ନହତ୍ୱଂ ସୋଚିତ ମହେଶ। ଜଣେ ଯେତେବେଳେ ଜନ୍ମ ହେଉଛି ସେ ମୃତ୍ୟୁ ନିଶ୍ଚିତ ଭାବରେ ବରଣ କରିବ, ଏବଂ ଜଣେ ଯେତେବେଳେ ମୃତ୍ୟୁବରଣ କରୁଛି ସେ ନିଶ୍ଚିତ ଭାବରେ ଜନ୍ମଗ୍ରହଣ କରିବ, ତେଣୁ ଏଥିରେ ଭୟ କରିବାର କିଛି ନାହିଁ ବା ସୂଚନା କରିବାର କିଛି ନାହିଁ ଭଗବାନ ଭଗବତ ଗୀତାରେ କହିଛନ୍ତି। ଏବଂ ତାଙ୍କର ପିତା ବସୁଦେବ ମଧ୍ୟ କଂସକୁ ଏଇଭଳି ଭାବେ ବିଭିନ୍ନ ପ୍ରକାର ଜ୍ଞାନ ଉପଦେଶ ଦେଇଛନ୍ତି, କିନ୍ତୁ କଂସର ସେ କୌଣସି ସେ ଜ୍ଞାନ ଗ୍ରହଣ କରୁନି। ତେଣୁ ଅନ୍ତିମରେ ଏଇ ଯେଉଁ ବିଭିନ୍ନ ପ୍ରକାର ସାମ ଦାନ ଦଣ୍ଡ ଭେଦ ସବୁ ପ୍ରକାର ନୀତି ଯେତେବେଳେ ଫେଲ୍ ମାରିଲା, ଅନ୍ତିମରେ ବସୁଦେବ କହିଲେ ଯେ ନ ହିଁ ଅଶ୍ୟାସ୍ତି ଭୟଂ ସୌମ୍ୟଂ ଯତ୍ ବାହ୍ୟ ଶରୀର ବାକ୍ ପୁତ୍ରାନ୍ତେ ସମର୍ପୈସେ ସେ ଯତ୍ତସ୍ତେ ଭୟଂ ଉତ୍ତ କହିଲେ ଠିକ ଅଛି, ତମେ ଦେବଙ୍କ ଠାରୁ କୌଣସି ଭୟ ନାହିଁ, ତାଙ୍କର ଯେଉଁ ଅଷ୍ଟମ ଗର୍ଭ ହବ ସିଏ ତମକୁ ତମର ହନ୍ତା ହବ ହନ୍ତା ରକ ହବ, ତେଣୁ ତମେ ତାଙ୍କର ଅଷ୍ଟମ ଗର୍ଭ ପାଇଁ ଭୟ ଅଛି, ତେଣୁ ତମର ଭଉଣୀ ପ୍ରତି କୌଣସି ଭୟ ନାହିଁ, ତେଣୁ ତମର ଆଉ ସେ ଶରୀର ଯେଉଁ ଅଶରୀର ବ୍ୟାଗ ଯେଉଁ ଆକାଶବାଣୀ ହେଲା ସେଥିପାଇଁ ତମେ ଭୟ କରିବା ଦରକାର ନାହିଁ। ପୁତ୍ରାନ୍ତେ ସମର୍ପୈସେ ସମସ୍ତ ପୁତ୍ରମାନଙ୍କୁ ମୁଁ ତମକୁ ସମର୍ପଣ କରିବି, ଯଥେଷ୍ଟ ଭୟ ଅଛି ଯାହାକୁ ପାଇଁ ତମର ଭୟ ଅଛି ସମସ୍ତ ପୁତ୍ରମାନଙ୍କୁ ମୁଁ, ଅବଶ୍ୟ ସବୁ ପୁତ୍ରମାନଙ୍କର ଅଂଶର ଭୟ ନଥିଲା, କେବଳ ଅଷ୍ଟମ ଗର୍ଭ ପାଇଁ କଂସଙ୍କର ଭୟ ଥିଲା, କିନ୍ତୁ ବସୁଦେବ କହିଲେ ମୁଁ ସବୁ ପୁତ୍ରକୁ ସମସ୍ତଙ୍କୁ ସମର୍ପଣ କରିବି, ତେଣୁ ତମେ ବର୍ତ୍ତମାନ ତାକୁ ହତ୍ୟା କରନା। ଏଇଭଳି ଭାବେ ଯେ କହିଲେ ସେତେବେଳେ ସେ ବସୁଦେବ କଥାରେ ରାଜି ହେଲେ, କାହିଁକିନା ବସୁଦେବ ପ୍ରସିଦ୍ଧ ଅଛନ୍ତି ଆନକ ଦୁନ୍ଦୁବି ତାଙ୍କ ନାଁ, ବସୁଦେବ ଯେତେବେଳେ ଜନ୍ମଗ୍ରହଣ କରିଥିଲେ ସେତେବେଳେ ଦୁନ୍ଦୁବି ନାଁ ଦେଇଥିଲା, ତେଣୁ ତାଙ୍କ ନାଁ ହେଉଛି ଆନକ ଦୁନ୍ଦୁବି। ତେଣୁ ବସୁଦେବଙ୍କର ପ୍ରସିଦ୍ଧି ଅଛି ଯେ ସେ ସବୁବେଳେ ସତ୍ୟ କହନ୍ତି, ସେ କୌଣସି କେବଳ ମିଥ୍ୟା କହନ୍ତି, ଆମ ସମୟ ନାହିଁ କିନ୍ତୁ ଏଥିରେ ମଧ୍ୟ ଯେଉଁ କଥା କୁହାଯାଇଛି ସେ କହିନାହାନ୍ତି ମୁଁ ସମୟ କହିବି ଦେବି ବୋଲି କୁହାଯାଏ, ତାକୁ ମାନେ ସନ୍ଧି ବିଚ୍ଛେଦ କଲେ କୁହାଯିବ ଆମର ସେ ସବୁ ରାଧାକୃଷ୍ଣ ସେ ମହାରାଜ କହନ୍ତି ଯଦି ଅଷ୍ଟମ ଗର୍ଭ ପ୍ରତି ତାଙ୍କୁ ଭାବିଥିଲେ ତାହେଲେ ପୁତ୍ରାନ୍ ବୋଲି କାହିଁ କହିଲେ, ସବୁ ପୁତ୍ରଙ୍କୁ କାହିଁ କହିଲେ ବସୁଦେବ, ତାର ଅର୍ଥ ହେଉଛି ପ୍ରକୃତ ଅର୍ଥ ହେଉଛି ପୁତ୍ରାନ୍ ତେ ସମର୍ପୈସେ ସେ ଯଥେ ଅଭୟ ମୃତ୍ୟୁ, ଅଭୟ ଭୟଂ ଅଭୟ ଦୁଇଟି ଜିନିଷ ସନ୍ଧି ବିଚ୍ଛେଦରେ ଆସିଯାଉ, ଦୁଇଟା ଶବ୍ଦ ଆସିଯାଉଛି, ତେଣୁ ତାର ଅର୍ଥ ହେଉଛି ବସୁଦେବ କହିବାର କଥା ଯେ ଯାହା ପାଖରେ ତମର ଭୟ ନାହିଁ ସେଇ ପୁତ୍ରମାନଙ୍କୁ ତମକୁ ସମର୍ପଣ କରିବି, কিন্তু যাহাঙ্ক পাখে তোমার ভয় আছে তাকে দেবিনি, তার অর্থ এটা। তো যাই হোক, বিভিন্ন আচার্য বিভিন্ন প্রকার টিকা করছেন, আমি সংক্ষেপে কৌ যে তেমন এই কথা যেতবে বসুদেবঙ্ক কথা শুনলে কংস, সেতবে সে বহু হিত হয়ে গেলে, তেমন সে তাকে ছাড়িদেলে এবং সে তারপরে গলে। এবং যেতবে সময় আসলা, সময় ঠিক সময়ের কোণাইছি না সব ভগবান আসি পৌঁছছেন, ভগবান আবির্ভাব হচ্ছেন। ভগবান যেত আবির্ভাব পূর্বরু ভগবানকর যে বড় ভাই বড়দেব সে আসি পৌঁছছেন, ভগবান গোলক বৃন্দাবনরে তাঙ্কর ধামরে তাঙ্কর শক্তি যে বৈরাঙ্গ শক্তি কু তাকু নির্দেশ দৌছন্তি যে তুমি যাও যে গোকুলরে বসুদেবঙ্কর যে সন্তান হিসাবে দেবঙ্কর গর্ভরে যে বর্তমান রয়েছেন্তি সে হচ্ছেন মোর বড় ভাই অনন্ত, অনন্ত দেব রয়েছেন্তি। তেমন তাঙ্কু সেটু নেইকরি যে গোকুলরে অছন্তি সে অছন্তি মথুরার থিলে বসুদেব এবং গোকুলরে অছন্তি যশোদা, তাঙ্কর যশোদা এবং রোহিণী অছন্তি, তেণু রোহিণী গর্ভরে স্থাপন করিব সে মোর বড় ভাই তাকে নিয়ে স্থাপন করিব। এবং এই স্থাপন করা দ্বারা লোক মানে তুমি পূজা করবে দেবী চণ্ডিকা এইভাবে বিভিন্ন প্রকার দুর্গা এ কনকা এইভাবে বিভিন্ন প্রকার নামে তুমি সব সে লোক মানে তুমি পূজা করবে, কারণ লোক মানুষ যে রয়েছে কামনা সব রয়েছে তুমি পূরণ করিব। এইভাবে ভাবে শুনলা পরে দেবী কোণ কলে না বহিরঙ্গ শক্তি দুর্গা দেবী সে ভগবান কু প্রদক্ষিণ করে সে যাই পৌঁছছেন্তি মথুরার। এবং মথুরার যে দেবঙ্কর গর্ভরে যে অনন্ত দেব রয়েছেন্তি বড়দেব রয়েছেন্তি তাঙ্কু আকর্ষণ করিকিরি নেইকিরি রোহিণীকর গোকুলরে রোহিণীকর গর্ভরে স্থাপন করছেন। সাত মাস সময়ের সেটা হয়েছে, তেমন কোণ হল না সেটি মথুরার ঘুরি পড়ে গেল যে তাঙ্কর গর্ভপাত হয়ে যাই। তেমন তাপরে কোণ হয়েছে না ভগবান স্বয়ং আসছেন, তথা জগন্মঙ্গল মঙ্গলায় অচ্যুতাংশ দেব সুরসুতেন দেবী আধার সর্বাত্মক আত্মভূতম এই মনস্থম বলে কুয়া, মানে ভগবান আসি পৌঁছেন বসুদেবঙ্কর মনরে আসি আবির্ভাব হয়েছেন ভগবান। ভগবান সমস্ত হৃদয় অছেন, ঈশ্বর সর্বভূতানা উদ্দেশ্যে অর্জন তিষ্ঠতি, ভগবান সমস্ত হৃদয় রয়েছেন। কিন্তু যে মানে ভগবান ভক্ত বসুদেব অর্থ কম, বসুদেব অর্থ হচ্ছে শুদ্ধ সত্ত্বস্তর। এ ভৌতিক জগৎ হচ্ছে তিনোটি গুণের তৈরি, সত্য রজ তম এই তিনোটি গুণের তৈরি। কিন্তু যে মানে এই সত্যগুণর ঊর্ধ্বকু যাবে সেটা শুদ্ধ সত্যস্তর বলে কুযাচ্ছে, যে স্তরকু বসুদেব স্তর বলে কুযাচ্ছে। বসুদেবঙ্কর অর্থ হচ্ছে সেটা ভাগবত চতুর্দশ স্কন্ধে বর্ণনা করা যাই, শিবজী কৌশল যে সত্যম বিশুদ্ধম বসুদেব সর্বিতম যদিয়তে তত্র পুমান বাক্তা সত্যেচ তস্মিন ভগবান বাসুদেবে হি অদক্ষেত মে নমসা বিধিয়তে। যে বিশুদ্ধ সত্য স্তর গলে সি হচ্ছেন বসুদেব স্তর, এবং এই স্তরের ভগবান আবির্ভাব হন, বসুদেবঙ্কর পুত্র বাসুদেব ভিতরে সে আবির্ভাব হন। তেমন ভগবান উপযুক্ত সময়ের যেতবে বসুদেবঙ্কর মনে সে আবির্ভাব হয়েছেন, এবং সে বসুদেব মনে যেতে আবির্ভাব হয়েছেন সেতবে বসুদেব ভগবান ভাই তেজস্বী জনা করছেন, সূর্য ভাই সূর্যকে যে আমি চাইপারি সেভাবে ভাবে বহু উজ্জ্বল জনা করছেন। তেমন বসুদেব অনুভব কলে যে ভগবান মোর মনের আবির্ভাব হয়েছেন, তেমন সে দেবঙ্ক মনক সে ভগবান স্থানান্তরিত করছেন। তেমন এইভাবে ভাবে আমার যে সাধারণত পুরুষ স্ত্রী মিলনের সন্তান গাথে ভগবান সেভাবে ভাবে আসতে ভগবান প্রভুপাদ মহারাজ তাঁর ভাষ্যের কেছেন সে দীক্ষা মাধ্যমে আসতে বসুদেব দেবঙ্ক দীক্ষা প্রদান করছেন, যে দীক্ষা প্রদান মাধ্যমে ভগবান দেবকীর গর্ভরে যাই রয়েছেন, দেবঙ্ক মনক আসিকি তখন দেবীঙ্ গর্ভরে যাচ্ছে। তেমন ভগবান যেত আসতে ভগবানকে আসিয়া পূর্বর দেবতা মানে ভগবান প্রার্থনা করতে, ভগবান যেত আবির্ভাব হতে সেতবে প্রার্থনা করতে, সবুলে দেবতা মানে আসি প্রার্থনা করতে। দেবতা মানে নারদ মুনিকর অধীনরে অধিনায়কত্বরে ব্রহ্মা শিব আদি সমস্ত দেবতা মানে আসি ভগবান প্রার্থনা গর্ভস্থিতি কুহ দশম স্কন্ধ দ্বিতীয় অধ্যায়ে বহুত প্রার্থনা করছেন, সত্যব্রতং সত্যপরং ত্রিসত্যং সত্যাস যোনি নিতন্ত সত্যে সত্যাস সত্যামৃত সত্যনেত্রং সত্যাত্মকং ত্বাং শরণং প্রপন্ন। এইভাবে ভাবে অনেক ভগবান সে প্রার্থনা করছেন। তেমন ভগবান হচ্ছেন সত্য, সত্যব্রতং ভগবানকর ব্রত হচ্ছে সত্য। ভগবানকর কোন ব্রত না ভগবান আমার রামায়ণের আপনার দেখবে আমি সাড়ে আটটায় সারিবা কাইকি আমার অন্যান্য বিভিন্ন সেবা রয়েছে। তেমন রামায়ণের যেতবে ভগবান যাই পৌঁছাইছেন রাবণ, রাবণকু সহ যুদ্ধ করার ମାନେ ସମୁଦ୍ର ତଟରେ ବସିଛନ୍ତି, ସେତେବେଳେ ବିଭୀଷଣ ଲଙ୍କାରୁ ଆପଣ ଯିବେ ତାଙ୍କୁ କହିଦିଅନ୍ତୁ, ତେଣୁ ଯେତେବେଳେ ବିଭୀଷଣ ଆସି ପହଞ୍ଚନ୍ତି ଭଗବାନ ସେଠି କହୁଛନ୍ତି, ମାନେ ବାଲ୍ମୀକି ରାମାୟଣରେ ବାଲ୍ମୀକି ଋଷି କହୁଛନ୍ତି ସେଟା ଯେ ସକୃଦପି ପ୍ରପନ୍ନାୟ ତବାସ୍ମିତି ଚ ଯାଚତେ ଅଭୟଂ ସର୍ବଭୂତେଭ୍ୟୋ ଦଦାମି ଇତି ଏତଦ୍ ବ୍ରତମ୍ମନ। ଭଗବାନ କହୁଛନ୍ତି ଜଣେ ଥରେ ହେଲେ ଯଦି ସକୃଦପି ଗୋଟେ ଥର ମାତ୍ର ଭଗବାନଙ୍କ ଶରଣ ଯାଇକି କହେ ମୁଁ ତବାସ୍ମିତି ମୁଁ ଆପଣଙ୍କର ବୋଲି ଏତିକି ଯଦି କହିଦେଲେ ତାହେଲେ ଅଭୟଂ ସର୍ବଭୂତେଭ୍ୟୋ ସେ ଝିଅ ହୁଅନ୍ତୁ ନା କାହିଁକି ସମସ୍ତଙ୍କୁ ମୁଁ ଅଭୟ ପ୍ରଦାନ କରିବି, ଏତଦ୍ ବ୍ରତଙ୍ଗମ ଇଏ ହେଉଛି ମୋର ବ୍ରତ। ତେଣୁ ଏହିଭଳି ଭାବରେ ପ୍ରତି ଶବ୍ଦର ବହୁତ ପ୍ରକାର ବ୍ୟାଖ୍ୟା ରହିଛି। ତେଣୁ ଆମେ ସଂକ୍ଷେପରେ କହିବା ଯେ ଭଗବାନ ହେଉଛନ୍ତି ତ୍ରିସତ୍ୟ, ସବୁ ଯୁଗ ପାଇଁ ସତ୍ୟ। ସେ ପ୍ରକୃତ ଆମେ ତଥାଗତ ସତ୍ୟକୁ ଯେଉଁ ଭାବୁଛେ ଭୌତ ଜଗତରେ ଏଇଟା ସତ୍ୟ ମୁଁ ଆଖିରେ ଯାହା ଦେଖିବି ସେଇଟା ସତ୍ୟ, ସେଇଟା ପ୍ରକୃତ ସତ୍ୟ ନୁହଁ। ସତ୍ୟ ହେଉଛି କେଉଁଟା ନା ଏଇ ସୃଷ୍ଟିର ପୂର୍ବରୁ ଯିଏ ଥିଲା, ସୃଷ୍ଟିରେ ଅଛି ଏବଂ ସୃଷ୍ଟିର ପରେ ଯିଏ ରହିବ ସିଏ ହେଉଛନ୍ତି ସତ୍ୟ। ସେଥିପାଇଁ ତାଙ୍କୁ ତ୍ରିସତ୍ୟ ବୋଲି କହିବୁ, ତିନି କାଳରେ ସେ ସତ୍ୟ। ଏଭଳି ଭାବରେ ଭଗବାନ ସବୁବେଳେ ସତ୍ୟ, ସବୁକିଛି ତାଙ୍କର ସତ୍ୟ। ଅର୍ଜୁନ ଭଗବାନ କହିବେ ଭଗବତ ଗୀତାରେ ଯେ ସର୍ବମେତଂ ରୀତଂ ମନ୍ୟେ ଜନ୍ମାଂ ବର୍ଷି କେଶବ ନହିଁ ତେ ଭଗବାନ ବ୍ୟକ୍ତି ବିଦୁର ଦେବାନ ଦାନ। ଆପଣ ଯାହା ମୋତେ ସବୁ କହୁଛନ୍ତି ତାକୁ ମୁଁ ସତ୍ୟ ବୋଲି ଗ୍ରହଣ କରୁଛି। ସର୍ବମେତଂ ରୀତଂ ମନ୍ୟେ ଭଗବାନ ଯାହା କହନ୍ତି ସେ ସତ୍ୟ ହିଁ କହନ୍ତି, ସେ କେବଳ ଅସତ୍ୟ କୁହନ୍ତି ଭଗବାନ। ତେଣୁ ଏଇଭଳି ଭାବରେ ଭଗବାନଙ୍କର ବିଭିନ୍ନ ପ୍ରକାର ସବୁ ସ୍ତୁତି କରିସାରିଲା ପରେ ଦେବତାମାନେ ତାପରେ ସେ ଦେବକୀଙ୍କୁ ସ୍ତୁତି ମଧ୍ୟ କରିଛନ୍ତି, କହୁଛନ୍ତି ଆପଣଙ୍କର ଆପଣ ଧନ୍ୟ ଯେହେତୁ ଆପଣଙ୍କ ଗର୍ଭରେ ଭଗବାନ ଆସି ଉପସ୍ଥିତ ହୋଇଛନ୍ତି। ତେଣୁ ଆପଣ ଯେଉଁ ଆପଣଙ୍କ ଭାଇ କଂସ ପାଖରେ ଯେଉଁ ଭୟ କରୁଛନ୍ତି, ଭୟ କରିବାର କୌଣସି କାରଣ ନାହିଁ। ଭଗବାନ ଯିଏକି ଭୟର ମଧ୍ୟ ଭୟ ସେ ଆସି ଆପଣଙ୍କ ଗର୍ଭରେ ଆବିର୍ଭାବ ହୋଇଛନ୍ତି ମାନେ ସେ ଆପଣଙ୍କୁ ରକ୍ଷା କରିବେ। ତେଣୁ ଆପଣ କୌଣସି ଚିନ୍ତା କରନ୍ତିନି। ଆମର ହରିବଂଶରେ ବର୍ଣ୍ଣନା କରାଯାଇଛି ବିଭିନ୍ନ ଦେବାଦେବୀମାନେ ବିଭିନ୍ନ ସମୟରେ ଆସିକରି ଦେବଙ୍କୁ ସେ ବୁଝାନ୍ତି ତୁମେ ବ୍ୟସ୍ତ ହୁଅନି, ଭଗବାନ ତୁମର ଗର୍ଭରେ ଅଛନ୍ତି ମାନେ ତୁମେ କଂସ ପାଖରୁ ଆଉ କୌଣସି ଭୟର ଆଶଙ୍କା ନାହିଁ। ଏବଂ ଯେତେବେଳେ ଆମେ ଦେଖିବା ତୃତୀୟ ଅଧ୍ୟାୟରେ ଭାଗବତ ଦଶମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଯେତେବେଳେ ଦେବକୀଙ୍କ ଗର୍ଭରେ ଭଗବାନ ଆବିର୍ଭୂତ ହେଉଛନ୍ତି ସେତେବେଳେ ଦେବକୀ ଗୋଟେ ଅପୂର୍ବ ତାଙ୍କର ଶୋଭା ମଣ୍ଡନ ହେଉଛି, ବହୁତ ସୁନ୍ଦର ଦୁଶନ୍ତି ଭଗବାନ ଏ ଦେବକୀ, ଯେହେତୁ ଭଗବାନ ତାଙ୍କର ଗର୍ଭରେ ଅଛନ୍ତି। ଏବଂ କଂସ ମଧ୍ୟ ତାଙ୍କୁ ଦେଖିକି ଜାଣିପାରୁଛି ଆରେ ମୋର ମୃତ୍ୟୁ ଆସି ପହଞ୍ଚୁଛି, ଜାତ ହେଇଯାଇଛି, ତାଙ୍କର ଗର୍ଭରେ ଆଶ୍ରୟ ନେଇଯାଇଛି, ଏଇଟା ସେ ଜାଣିପାରୁଛି କଂସ ଦେବକୁ ଦେଖିକି ଦର୍ଶନ କରିବୁ, କାରଣ ଭଗବାନ ସ୍ୱୟଂ ରହିଛନ୍ତି ଆବିର୍ଭାବ ହେଇଛନ୍ତି। କିନ୍ତୁ ସିଏ ଯେଉଁ କଂସ ଚିନ୍ତା କରୁଥିଲା ଦେବଙ୍କୁ ମାର୍ଗ ବୋଲି, କିନ୍ତୁ ବର୍ତ୍ତମାନ ଯେତେବେଳେ ଦେଖିଲା ଦେବଙ୍କ ଗର୍ଭରେ ଭଗବାନ ଅଛନ୍ତି ସେତେବେଳେ ସିଏ ଆଉ ତାର ଚିନ୍ତା ବଦଳି ଯାଇଛି, ଭଗବାନ ମଧ୍ୟ ଚିନ୍ତାକୁ ବଦଳେଇ ଦେବେ। ତେଣୁ ସେ ଚିନ୍ତା କରୁଛି ମୁଁ ଯଦି ବର୍ତ୍ତମାନ ଦେବଙ୍କୁ ହତ୍ୟା କରିବି ତାହେଲେ ମୋତେ ଏ ପାପର ଭାଗିବାକୁ ପଡ଼ିବ, ଏ ଗୋଟେ ଗର୍ଭରେ ତାଙ୍କର ଶିଶୁ ସନ୍ତାନ ଅଛି, ମୁଁ କେମିତି ବର୍ତ୍ତମାନ ତାଙ୍କୁ ହତ୍ୟା କରିବି, ଏଭଳି ଭାବରେ ଚିନ୍ତା କରୁଛନ୍ତି। ତେଣୁ ସେ କହୁଛନ୍ତି ଠିକ୍ ଅଛି ଯେତେବେଳେ ଗର୍ଭ ଯାହାତ ହେବ ସେତେବେଳେ ମୁଁ ଦେଖିବା, ବର୍ତ୍ତମାନ ତାକୁ ଛାଡ଼ିଦେଲି, ଏଇଭଳି ଭାବରେ ଚିନ୍ତା କରୁଛନ୍ତି। କିନ୍ତୁ ସେ ସବୁବେଳେ ଭଗବାନଙ୍କ ଚିନ୍ତା କରୁଛନ୍ତି, ଆସିନ ସମ୍ବିସନ୍ ତିଷ୍ଠନ୍, ଯେଉଁଠି ଅଛନ୍ତି, ଯେ ଶୋଇଲା ବେଳେ ବସିଲା ବେଳେ ଏମିତିକି ଭୁଞ୍ଜାନ ଖାଇଲା ବେଳେ ପର୍ଯ୍ୟଟନ ମହି ଯେତେବେଳେ ବିଭିନ୍ନ ସ୍ଥାନକୁ ଯାଉଛନ୍ତି ସବୁ ସମୟରେ ଚିନ୍ତୟାନ ଋଷିକେଶ ଭଗବାନ ସେ ଚିନ୍ତା କରୁଛନ୍ତି। କିଭଳି ଭାବରେ ଚିନ୍ତା କରୁଛନ୍ତି ନା ପ୍ରତିକୂଳ ଭାବରେ ଚିନ୍ତା କରୁଛନ୍ତି, ଯେଉଁଥିପାଇଁ କି ଜଣେ ଭକ୍ତ ଯିଏ ସେ ସବୁବେଳେ ଭଗବାନ ଚିନ୍ତା କରୁଛି, କିନ୍ତୁ ଯିଏ ଅଭକ୍ତ ସେ ମଧ୍ୟ ଭଗବାନ ଚିନ୍ତା କରୁଛି, ସେ ପ୍ରତିକୂଳ ଭାବରେ ଚିନ୍ତା କରୁଛି, ଯେଉଁଥିପାଇଁ କଂସ ସବୁବେଳେ ଭୟରେ ଭୟଭୀତ ହେଉଛି। କିନ୍ତୁ ଯେଉଁମାନେ ଭଗବାନ ଭକ୍ତ ସେମାନେ ସେତେବେଳେ ସବୁ ସମୟରେ ଭଗବାନ ଚିନ୍ତା କରନ୍ତି, କେତେବେଳେ କେତେବେଳେ ଶ୍ରବଣ କରନ୍ତି, କେତେବେଳେ କୀର୍ତ୍ତନ କରନ୍ତି, କେତେବେଳେ ସ୍ମରଣ କରନ୍ତି, କେତେବେଳେ ଧ୍ୟାନ କରନ୍ତି, କେତେବେଳେ ଅର୍ଚ୍ଚନା କରନ୍ତି, କେତେବେଳେ ବନ୍ଦନା କରନ୍ତି, ଏଇଭଳିଆ ବିଭିନ୍ନ ସେବାରେ ଭକ୍ତମାନେ ଭଗବାନଙ୍କ ସେବାରେ ନିଯୁକ୍ତ ରହିଛନ୍ତି ଏବଂ ସେମାନେ ସବୁବେଳେ ଆନନ୍ଦ ପ୍ରାପ୍ତ ହୁଅନ୍ତି। କିନ୍ତୁ କଂସ ଯିଏକି ସିଏ ବି ସବୁ ସମୟରେ ଭଗବାନଙ୍କୁ ଚିନ୍ତା କରୁଥିଲା କିନ୍ତୁ ପ୍ରତିକୂଳ ଭାବରେ ଚିନ୍ତା କରୁଥିଲା, ଯେଉଁଥିପାଇଁ କି ସେ ଆନନ୍ଦ ପ୍ରାପ୍ତ ହେଉନଥିଲା, ସେ ସବୁବେଳେ ଭୟରେ ରହୁଥିଲା। ସେଥିପାଇଁ ଆମର ନାରଦ ଆମର ଭକ୍ତିର ଶାନ୍ତ ସୁନ୍ଦର ରୂପ ଗୋସ୍ୱାମୀ କହୁଛନ୍ତି ଯେ ଆନୁକୂଲ୍ୟ କୃଷ୍ଣାନୁଶୀଳନ ଭକ୍ତିର ଉତ୍ତମ, ଯେଉଁ ସର୍ବପାଧି ବିନିମୁକ୍ତ କ'ଣ ସେଟା ଅନ୍ୟାଭିଳାଷ୍ଟା ଶୂନ୍ୟମ ଜ୍ଞାନ କର୍ମାଦି ଅନାବୃତମ ଆନୁକୂଲ୍ୟ କୃଷ୍ଣାନୁଶୀଳନ ଭକ୍ତିର ଉତ୍ତମ। ଆନୁକୂଳ ବିଭିନ୍ନ ପ୍ରକାର ରସ ଅଛି, ବାରଟି ରସ ରହିଛି, ଭଗବାନ ସବୁକିଛି ରସର ଆଧାର, ରସ ବୈ ସହ ବୋଲି କୁହାଯାଉଛି, ତେଣୁ ସବୁ ରସ ତାଙ୍କ ପାଖରେ ରହିଛି, କିନ୍ତୁ ପାଞ୍ଚଟି ହେଉଛି ଅନୁକୂଳ ରସ, ଶାନ୍ତ ଦାସ୍ୟ ସଖ୍ୟ ବାତ୍ସଲ୍ୟ ମାଧୁର୍ଯ୍ୟ ଏହି ପାଞ୍ଚଟି ରସରେ ଭଗବାନ ଭକ୍ତ ପାଞ୍ଚ ପ୍ରକାର ଭକ୍ତ ରହିଛନ୍ତି ସେମାନେ ସବୁବେଳେ ଭଗବାନଙ୍କ ସହିତ ଯୁକ୍ତ ହେଇକିରି ପରମ ଆନନ୍ଦରେ ସବୁ ରହୁଛନ୍ତି କିନ୍ତୁ ଯେଉଁମାନେ ଅନ୍ୟ ଯେଉଁ ପ୍ରତିକୂଳ ସାତଟି ରସ ରହୁଛି ସେଇ ରସରେ ଯେତେବେଳେ ସମ୍ମତି ଦେଉଛନ୍ତି ଭଗବାନଙ୍କ ସହିତ ଯଦିଓ ଭଗବାନ ସେ ଚିନ୍ତା କରୁଛନ୍ତି କିନ୍ତୁ ସେ ସବୁବେଳେ ଦୁଃଖରେ ରହୁଛନ୍ତି ଆନନ୍ଦ ପ୍ରାପ୍ତ ହେଇପାରୁନାହାନ୍ତି ତେଣୁ ଏଇଭଳି ଭାବରେ କଂସ ସବୁବେଳେ ଭଗବାନଙ୍କର ଚିନ୍ତା କରୁଛି ତେଣୁ ଆମର ଭାଗବତ ଦଶମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ବର୍ଣ୍ଣନା କରାଯାଉଛି ଯେତେବେଳେ ଉପଯୁକ୍ତ ସମୟ ଆସିଯାଇଛି ଯେଉଁ ରୋହିଣୀ ନକ୍ଷତ୍ର ଆସି ପହଞ୍ଚିବେ ସବୁ ନଦୀ ମାନେ ପରିପୂର୍ଣ୍ଣ ହେଇଯିବେ ଜଳରେ ପରିପୂର୍ଣ୍ଣ ହେଇଯିବେ ଦିଗ ଇତ୍ୟାଦି ସବୁ ଆନନ୍ଦରେ ଆନନ୍ଦ ବିଭୋର ହେଇଯିବେ ସେଇଭଳି ଭାବରେ ଗୋଟେ ଦିନରେ ଶୁଭ ଦିନରେ ଏଇ ଆଜିର ଯେଉଁ ଜନ୍ମାଷ୍ଟମୀ ତିଥିରେ ବୁଧବାର ସେଦିନ ହେଇଛି ଏବଂ ସେ ଭଗବାନ ସେଇ ରାତି ଅଧରେ ସେଇ ରାତି ବାରଟାରେ ଭଗବାନ ଦେବୀଙ୍କର ଗର୍ଭରୁ ଆବିର୍ଭାବ ହେଉଛି ଯେମିତି ସାଧାରଣତଃ ପିଲା ଛୁଆ ମାନେ ଜନ୍ମ ହୁଅନ୍ତି ସେଭଳି ନୁହନ୍ତି ଭଗବାନ ଭଗବାନ ଚତୁର୍ଭୁଜରେ ଆବିର୍ଭାବ ହେଇଛନ୍ତି ତମ ଅଦ୍ଭୁତ ବାଳଙ୍ଗଳି କୁହାଯାଉ ତାଙ୍କ ସେ ଦେଖିକି ଭଗବାନ ଦେଖିକି ସେ ବିସ୍ମୟ ହେଇଯାଉଛନ୍ତି ଭଗବାନ ହଉଛନ୍ତି ଆସୁଛନ୍ତି କେମିତି ନା ଚତୁର୍ଭୁଜରେ କଂସ ଶଙ୍ଖ ଚକ୍ର ଗଦା ପଦ୍ମ ଧରିକିରି ଆବିର୍ଭାବ ହଉଛନ୍ତି ତେଣୁ ବସୁଦେବ ବିସ୍ମୟ ହେଇଯାଉଛନ୍ତି ଯେ ଭଗବାନ ଯେ କି ପୂର୍ଣ୍ଣ ଶୁଦ୍ଧ ସବୁବେଳେ ମୁକ୍ତ ଭଗବାନ ସେ ପୁଣି ଏ ବନ୍ଦୀଶାଳାରେ କେମିତି ଆବିର୍ଭାବ ହଉଛନ୍ତି ଏବଂ ସେ ଯେଉଁ ଆବିର୍ଭାବ ହେଉଛନ୍ତି ସମସ୍ତେ କିଛି ବସ୍ତ୍ର ପରିଧାନ କରି ମୁକୁଟ ବିଭିନ୍ନ ପ୍ରକାର ଅଳଙ୍କାର ଇତ୍ୟାଦି ବିଭିନ୍ନ ଆୟୁଧ ସବୁ ଧରିକି ଆବିର୍ଭାବ ହେଉଛନ୍ତି ତେଣୁ ବସୁଦେବ ଏବଂ ଦେବକୀ ଭଗବାନଙ୍କ ସହ ବିଭିନ୍ନ ପ୍ରକାର ପ୍ରାର୍ଥନା କରିଛନ୍ତି ବିଭିନ୍ନ ପ୍ରକାର ପ୍ରାର୍ଥନା କରିଛନ୍ତି ଏବଂ ପ୍ରାର୍ଥନା କଲା ପରେ ସେମାନେ ଭଗବାନ କହିଛନ୍ତି ଯେ ଆପଣ ଆପଣଙ୍କର ଏଇ ଯେଉଁ ରୂପକୁ ବିଷ୍ଣୁ ରୂପକୁ ଗୋପ୍ୟ ରଖି ବା ଗୋପନ କରିକିରି ଆପଣଙ୍କର ସାଧାରଣ ବାଳକ ଭଳି ତେଣୁ ଭଗବାନ କହୁଛନ୍ତି ଯେ ତମେ ମୁଁ ଯେଉଁ ଏଇ ରୂପରେ ଆସିଛି ତମକୁ ବିଶ୍ୱାସ ଜଣାଇବା ପାଇଁ ଯେ ମୁଁ ସାଧାରଣ ବାଳକ ନୁହଁ କାରଣ ସେ ବହୁତ ବର୍ଷ ତଳ କଥା ବର୍ଣ୍ଣନା କଲେ ଏଇଟା ହେଉଛି ଭଗବାନଙ୍କର ସପ୍ତମ ଭଗବାନଙ୍କର ଆମର କୁହାଯାଇଛି ବ୍ରହ୍ମାଙ୍କର ଗୋଟେ ଦିନରେ ଯେଉଁ 14 ଜଣ ମନୁ ଆସନ୍ତି ଇଏ ହେଉଛି ସପ୍ତମ ମନୁଙ୍କର 28ତମ ଦ୍ୱାପର କଥା ତେଣୁ ସିଏ ମନେ ପକାଇଦେଲେ ତାଙ୍କୁ ଯେ ତମେ ଯେତେବେଳେ ପ୍ରଥମ ମନୁ ଯିଏ ଥିଲେ ସ୍ୱୟଂଭୁ ମନୁ ତାଙ୍କ ସମୟରେ ତମେ ଥିଲ ବ୍ରିଷ୍ମୀ ଏବଂ ଆମର ପିତା ଥିଲେ ସୁତପା ଥିଲେ ତେଣୁ ତମେ ଯାଇକିରି ବହୁତ ବର୍ଷ ଦିବ୍ୟ 12,000 ବର୍ଷ ଯେତେବେଳେ ତପସ୍ୟା କଲ ସେତେବେଳେ ମୁଁ ତମ ପାଖରେ ଏହି ରୂପରେ ଆବିର୍ଭାବ ହେଇଛି ତେଣୁ ସେଇ କଥା ମନେ ପକାଇଦେବା ପାଇଁ ମୁଁ ବର୍ତ୍ତମାନ ଏହି ରୂପରେ ଅଛି ତେଣୁ ତମେ ମୋତେ ଚାହିଁଥିଲ ପୁତ୍ର ଉପରେ ତେଣୁ ମୁଁ ସେଇ ସମୟରେ ତମର ପୁତ୍ର ଉପରେ ଆସିଥିଲି ତେଣୁ ମୋର ନାଁ ହେଇଥିଲା କୃଷ୍ଣ ଗର୍ଭ ଯେଉଁ ଭଗବାନ ଆବିର୍ଭାବ ହେଇଥିଲେ ଧ୍ରୁବ ଯେଉଁ ଭଗବାନଙ୍କର ଆରାଧନା କରୁଥିଲେ ଯେଉଁ ତାଙ୍କ ପାଖରେ ଯେଉଁ ଭଗବାନ ଆସିଥିଲେ ସେ ହେଉଛନ୍ତି କୃଷ୍ଣ ଗର୍ଭ ଏବଂ ତାଙ୍କୁ ସେ ଧ୍ରୁବ ଲୋକ ପ୍ରଦାନ କରିଥିଲେ ଏବଂ ତାପରେ ଯେତେବେଳେ ସପ୍ତମ ବର୍ତ୍ତମାନ ସପ୍ତମ ମନୁଙ୍କର ସମୟ ଚାଲିଛି ସପ୍ତମ ମନୁଙ୍କର ସପ୍ତମ ଚତୁର୍ଯୁଗର ସତ୍ୟଯୁଗରେ ଭଗବାନ ଆସିଥିଲେ ବାମନ ରୂପେ ଆସିଥିଲେ କଶ୍ୟପ ଏବଂ ଅଦିତିଙ୍କୀ ହିସାବରେ ସେମାନେ ଆସିଥିଲେ ଯିଏକି ବର୍ତ୍ତମାନ ବସୁଦେବ ଦେବକୀ ହେଇଛନ୍ତି ସିଏ ଥିଲେ କଶ୍ୟପ ଏବଂ ଅଦିତି ଏବଂ ତାଙ୍କର ଅଦିତି ଯେଉଁ ପୟବ୍ରତ ଆଚରଣ କରିଥିଲେ ପୟବ୍ରତ ଫଳରେ ଭଗବାନ ବାମନ ରୂପରେ ଆବିର୍ଭାବ ହେଇଥିଲେ ସେଟା ହେଉଛି ଦ୍ୱିତୀୟ ଭାବରେ ଦ୍ୱିତୀୟ ଥର ଭଗବାନ ଆସିଛନ୍ତି ଏବଂ ସେ କହୁଛନ୍ତି ମୁଁ ବର୍ତ୍ତମାନ ତୃତୀୟ ଥର ପାଇଁ ଆସିଛି ତେଣୁ ମୁଁ ତମେ ଚାହିଁଥିଲ ତିନି ଥର ମୁଁ ତମର ପୁତ୍ର ହେବି ତେଣୁ ବର୍ତ୍ତମାନ ମୁଁ ତମର ପୁତ୍ର ହିସାବରେ ଆସିଛି ତେଣୁ ତମର କୌଣସି ଭୟ କରିବାର ନାହିଁ ତମର କଂସର ଦାଉରୁ ମୁଁ ତମକୁ ରକ୍ଷା କରିବି ତେଣୁ ଏଇଭଳି ଭାବରେ କହିକି ସେ ସାଧାରଣ ବାଳକ ହେଇଯାଇଛନ୍ତି ଏବଂ ସେହି ସମୟରେ ଭଗବାନଙ୍କର ନିର୍ଦ୍ଦେଶରେ ଯେତେବେଳେ ସମସ୍ତ ସେହି ସମୟରେ ମଧ୍ୟ ଗୋକୁଳରେ ଯଶୋଦାଙ୍କର ଗୋଟେ କନ୍ୟା ଜାତ ହେଇଛନ୍ତି ଯିଏକି ଏଇ ଯୋଗମାୟା ଜାତ ହେଇଛନ୍ତି ଏବଂ ଯୋଗମାୟାଙ୍କ ପ୍ରଭାବରେ ସମସ୍ତେ ସେଠି ନିଦ୍ରାରେ ଅଭିଭୂତ ହେଇଯାଇଛନ୍ତି ରାତି 12 ସମୟରେ ସମସ୍ତେ ନିଦ୍ରାରେ ଅଭିଭୂତ ହେଇଯାଇଛନ୍ତି ତେଣୁ ବସୁଦେବ ପ୍ରେରଣା ପାଇକିରି ସେ ନବଜାତ ଶିଶୁପୁତ୍ରଙ୍କୁ ଗ୍ରହଣ ଧରିକିରି ସେ ଯାଉଛନ୍ତି ସବୁ ବନ୍ଦୀ ଶାଳାରେ ଅଛନ୍ତି ସବୁ କିଛି ବନ୍ଦ ଶୃଙ୍ଖଳା ସେ ମୁକ୍ତ ହେଇଯାଉଛନ୍ତି କବାଟ ସବୁ ଖୋଲିଯାଉଛି ଏବଂ ତାଙ୍କୁ ଅନ୍ଧକାର ଭିତରେ ମଧ୍ୟ ଅଷ୍ଟମୀ ତିଥି ଟିକେ ଆଲୋକ ଅଛି କିନ୍ତୁ ସେଦିନ ପୂର୍ଣ୍ଣ ମାନେ ଭଗବାନ ଯେହେତୁ ଆବିର୍ଭାବ ହେଇଛନ୍ତି ଅଷ୍ଟମୀ ତିଥିରେ ମଧ୍ୟ ଚନ୍ଦ୍ରମା ପୂର୍ଣ୍ଣ ଚନ୍ଦ୍ର ମାନେ ପୂର୍ଣ୍ଣିମାର ଆଲୋକ ପ୍ରଦାନ କରୁଛନ୍ତି କିନ୍ତୁ ଯେହେତୁ ବର୍ଷା ମେଘ ବର୍ଷା ସବୁ ରହିଛି ଅନ୍ଧକାର ହେଇଯାଇଛି ତେଣୁ ତଥାପି ତାଙ୍କୁ ଆଲୋକ ଭଗବାନ ଯେହେତୁ ପାଖରେ ଅଛନ୍ତି ସବୁ ପ୍ରକାର ତାଙ୍କୁ ରାସ୍ତା ଦେଖାଯାଉଛି ଏବଂ ଯଦିଓ ବୃଷ୍ଟି ହେଉଛି କିନ୍ତୁ ଅନନ୍ତଦେବ ତାଙ୍କର ଫଣାରେ ତାଙ୍କୁ ବର୍ଷାରୁ ମୁକ୍ତ ରଖିଛନ୍ତି ଏବଂ ସେ ଏଇଭଳି ଭାବରେ ଯାଇ ଯେତେବେଳେ ଯମୁନା କୂଳରେ ପହଞ୍ଚନ୍ତି ସେ ସମୟରେ ଯମୁନା ଦେବୀ ତାଙ୍କୁ ବାଟ ଛାଡ଼ି ଦେଇଛନ୍ତି କିଭଳି ଭାବରେ ବାଟ ଛାଡ଼ି ଦେଇଛନ୍ତି ନା ଯେତେବେଳେ ଭଗବାନ ରାମଚନ୍ଦ୍ର ଲଙ୍କାକୁ ଯିବା ପାଇଁ ଚାହିଁଥିଲେ ସେ ସମୟରେ ଯେମିତି ସମୁଦ୍ର ତାଙ୍କୁ ବାଟ ଦେଇଦେଇଥିଲେ ସେଇଭଳି ଭାବରେ ଯମୁନା ଦେବୀ ମଧ୍ୟ ବସୁଦେବଙ୍କୁ ବାଟ ଦେଇଦେଇଛନ୍ତି ଏବଂ ସେତେବେଳେ ସେ ଯାଇକିରି ଗୋକୁଳରେ ମଧ୍ୟ ସମସ୍ତେ ନିଦ୍ରାରେ ଅଭିଭୂତ ହେଇ ନିଦ୍ରାରେ ଶୋଇପଡ଼ିଛନ୍ତି, ତେଣୁ ଭଗବାନଙ୍କୁ ନେଇକିରି ବସୁଦେବ ଯଶୋଦାଙ୍କ ମାତାଙ୍କର ପାଖରେ ରଖିଥିଲେ, ସେଠି ଗୋଟେ କନ୍ୟା ସନ୍ତାନ ଥିଲା, ସେ କନ୍ୟା ସନ୍ତାନକୁ ଆଣି ଆସିଲେ ଏବଂ ସେ କନ୍ୟା ସନ୍ତାନକୁ ଆଣି ଯେତେବେଳେ ମଥୁରାରେ ପହଞ୍ଚନ୍ତି, ସେତେବେଳେ ସେ ବନ୍ଦୀଶାଳୟରେ ପହଞ୍ଚିଯାଇଛନ୍ତି, ସେତେବେଳେ ପୁଣି ସବୁକିଛି ବନ୍ଦବାନ୍ଧ ହେଇଯାଇଛି, ତାଙ୍କର ମଧ୍ୟ ସେ ଶୃଙ୍ଖଳାରେ ଆବଦ୍ଧ ହେଇଯାଇଛନ୍ତି ଏବଂ ସେହି ସମୟରେ ସେ କନ୍ୟାଟି ଯେତେବେଳେ କ୍ରନ୍ଦନ କରିଛି ସେହି ସମୟରେ ପ୍ରହରୀମାନେ ନିଦ୍ରାରୁ ଯାଇକରି କଂସକୁ ଖବର ଦେଇଛନ୍ତି ଏବଂ କଂସ ଆସିକରି ସେ କନ୍ୟାକୁ ନେଇକରି ପଳେଇ ଯାଇଛନ୍ତି ଏବଂ ତାକୁ ହତ୍ୟା କରିବା ପାଇଁ ଚେଷ୍ଟା କରିଛନ୍ତି ଏବଂ ହତ୍ୟା କରିବା ପାଇଁ ଚେଷ୍ଟା କଲାବେଳେ ସେସବୁ ସେ ତାଙ୍କ ହାତରୁ ଖସି ଯାଇକରି ଅଷ୍ଟପୂଜା ରୂପରେ ସେ ଆବିର୍ଭାବ ହେଇଛନ୍ତି ଏବଂ ତାଙ୍କୁ କହିଛନ୍ତି ତମେ ମୋତେ ମାରିଲେ କିଛି ତମର କାର୍ଯ୍ୟ ସିଦ୍ଧି ହେବନି, ତମକୁ ଯିଏ ମାରିବା ଲୋକ ସେ ପିଲା ମାରିବା ଯିଏ ଜନ୍ମ ହେବା କଥା ସେ ଜନ୍ମ ହେଇଯାଇଛନ୍ତି ଅନ୍ୟ ସ୍ଥାନରେ, ଏଇଭଳିଆ ଯେଉଁ କହିଛନ୍ତି ଏବଂ କଂସ କହିଛନ୍ତି ତମେ ଏଇ ଯେଉଁ ବିଭିନ୍ନ ପ୍ରକାର ଦୁରାଚାର କରୁଛ, ବିଭିନ୍ନ ପ୍ରକାର ପାପ କାର୍ଯ୍ୟ ଲିପ୍ତ ରହିଛ, ଏଥିରୁ ତମେ କ୍ଷାନ୍ତ ହୁଅ, ନହେଲେ ତମର ଅସୁବିଧା ହେବ, ଏଇଭଳିଆ କହିକି ସେ ବିଦାୟ ନେଇଛନ୍ତି। ତେଣୁ କଂସ ତାପରେ କ'ଣ କଲା ନା, ସେଥିପାଇଁ ଆମର କୁହାଯାଇଛି ଭାରତ ସମସ୍ତଙ୍କ ବର୍ଣ୍ଣନା କରାଯାଇଛି ଯେ ଆୟୁ ଶ୍ରିୟ ଯଶୋ ଧର୍ମ ଲୋକମାନ ଆଶିଷ ଏବଚ ହନ୍ତି ଶ୍ରେୟାଂସି ସର୍ବାଣୀ ପୁଂସୋ ମହତ ଅତିକ୍ରମ। ଯେଉଁମାନେ ସାଧୁ ବ୍ୟକ୍ତି ବା ଏମାନଙ୍କୁ ସବୁ ତାଙ୍କ ପ୍ରତି ଅପରାଧ କରନ୍ତି ତାଙ୍କର ପାଞ୍ଚଟି ଜିନିଷ ନଷ୍ଟ ହୋଇଯାଏ, କ'ଣ କ'ଣ ନା ଆୟୁଷ ଯଶ ଧର୍ମ ଆୟୁ ଯଶ ଶ୍ରିୟ ତାଙ୍କର ଯେଉଁ ଯେତେ ଐଶ୍ୱର୍ଯ୍ୟ ସବୁ ଅଛି ଲୋକାନ ଆଶିଷ ବ୍ୟବଚ ସବୁକିଛି ଭଲ ଗୁଣ ସବୁ ମଧ୍ୟ ନଷ୍ଟ ହେଇଯାଉଛି ଏବଂ ଆୟୁ ଶ୍ରିୟ ଯଶ ଧର୍ମ ମଧ୍ୟ ନଷ୍ଟ ହେଇଯାଉଛି ଲୋକାନ ଏଇଭଳି ଭାବେ ପାଞ୍ଚଟି ଜିନିଷ ତାଙ୍କର ସବୁ ନଷ୍ଟ ହେଇଯାଏ। ତେଣୁ କଂସ ତାଙ୍କ କଥା ନ ଶୁଣିକିରି ବିଭିନ୍ନ ପ୍ରକାର ପାପ କାର୍ଯ୍ୟ ଲିପ୍ତ ରହିଲା, ତାଙ୍କର ଯିଏ ବନ୍ଧୁବାନ୍ଧବ ଅଛନ୍ତି ବା ତାଙ୍କର ଯିଏ ମନ୍ତ୍ରୀ ଇତ୍ୟାଦି ସବୁ ପାର୍ଷଦମାନେ ଅଛନ୍ତି ସେମାନେ ତାଙ୍କୁ କ'ଣ ଉପଦେଶ ଦେଉଛନ୍ତି ନା ଠିକ ଅଛି ଏମିତି ତ ଦୁର୍ଗା ଆବିର୍ଭାବ ହେଲେ ତ ଦୁର୍ଗାଦେବୀ ପଳେଇଗଲେ ତ ଠିକ ଅଛି ଆମେ ଏ ଦଶ ଦିନ ଭିତରେ ଯେତେ ଶିଶୁ ଯାହା ଥିଲେ ସମସ୍ତଙ୍କୁ ହତ୍ୟା କରିଦେବା, ଏଇଭଳି ଭାବରେ ଆମର ପୁତନ ଇତ୍ୟାଦି ସବୁ ରାକ୍ଷସମାନଙ୍କୁ ପଠେଇକିରି ସେ ସବୁ ପିଲାମାନଙ୍କୁ ମାରିବା ପାଇଁ ଚେଷ୍ଟା କରୁଛନ୍ତି। ତେଣୁ ଏ ଆମର ବର୍ଣ୍ଣନା କରାଯାଇଛି ଯେତେବେଳେ ଏଇଭଳି ଭାବରେ ହେଲା ତା ପରଦିନ ଭଗବାନ ଆବିର୍ଭାବ ମାନେ ଭଗବାନଙ୍କର ଇଏ ପାଳନ ହେବ, ନନ୍ଦ ଉତ୍ସବ ପାଳନ କରାଯିବ। ତେଣୁ ଆପଣ ଶୁଣିଲି ଯେ ଆପଣମାନେ ଆପଣ ମଧ୍ୟ ସେ ନନ୍ଦ ଉତ୍ସବ ଆସନ୍ତାକାଲି ପାଳନ କରିବେ, ତେଣୁ ଆମର କେତେବେଳେ ସୁବିଧା ହେଲେ ଆମେ ନନ୍ଦ ଉତ୍ସବ ବିଷୟରେ ବର୍ଣ୍ଣନା କରିବା। କିନ୍ତୁ ଆମର ଇସ୍କନ ନନ୍ଦ ଉତ୍ସବ ବେଶୀ ଆକର୍ଷଣୀୟ କାହିଁକି ନା ପ୍ରଭୁପାଦ ମହାରାଜ ସେଦିନ ଆସିଛନ୍ତି, ତେଣୁ ଆମର ଯଦିଓ ଆସନ୍ତାକାଲି ଆମେ ଜନ୍ମାଷ୍ଟମୀ ପାଳନ କରୁଛୁ ବୈଷ୍ଣବ ରୀତିରେ, ତା ପରଦିନ ଆମର ନନ୍ଦ ଉତ୍ସବ ପାଳନ କରାଯାଉଛି ଯେଉଁଥିରେ କି ଆମର ପ୍ରଭୁପାଦ ମହାରାଜଙ୍କର ଗୁଣମାନ ବିଶେଷ ଭାବରେ କରାଯାଉଛି। ତେଣୁ ଆଜି ସ୍ୱଳ୍ପ ସମୟ ଭିତରେ ମୋତେ ସୁଯୋଗ ଦେଇଥିବାରୁ ମୁଁ ଆପଣଙ୍କୁ କୃତଜ୍ଞତା ପ୍ରକାଶ କରୁଛି ଏବଂ ବିଶେଷ ଭାବରେ ଆମର ଅନ୍ତରାଷ୍ଟ୍ରୀୟ କୃଷ୍ଣ ସଂଘ ତରଫରୁ ଆପଣଙ୍କୁ ଅଭିନନ୍ଦନ ଜ୍ଞାପନ କରୁଛି ଯେ ଆପଣମାନେ ଆମର ଇସ୍କନ ଭକ୍ତଙ୍କୁ ଡାକି ଆଜିର ଏଇ ଏଠାରେ ଭଗବାନଙ୍କ ନାମ କୀର୍ତ୍ତନ କରିଛନ୍ତି ଏବଂ ଭଗବାନଙ୍କ କଥା କୀର୍ତ୍ତନ ମଧ୍ୟ କରାଯାଇଛି। ଜୟ ଶ୍ରୀ ରାଧା କୃଷ୍ଣ ଜନ୍ମାଷ୍ଟମୀ ତିଥି କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଅନନ୍ତ କୋଟି ବୈଷ୍ଣବ ବୃନ୍ଦ କି, ଦାୟୀ ଗୋ ଆନନ୍ଦ।